ବାମନର ଚନ୍ଦ୍ରକୁ ହାତ ବଢ଼ାଇବାର ଚେଷ୍ଟା ହାସ୍ୟାସ୍ପଦ, କିନ୍ତୁ ଚନ୍ଦ୍ରକୁ ହାତ ବଢ଼ାଇବା ବିଷୟରେ କେବଳ ବାମନ କାହିଁକି, ପୃଥିବୀର ସବୁଠାରୁ ଡେଙ୍ଗା ଲୋକ ସମ୍ପର୍କରେ ସୁଦ୍ଧା ଏକଥା କୁହାଯାଇପାରିବ। ତଥାପି ପୃଥିବୀର ଇତିହାସରୁ ଦେଖାଯାଏ, କେତେକ ବାମନ ଅସଂଖ୍ୟ ଡେଙ୍ଗା ଲୋକଙ୍କୁ ଟପି ଚନ୍ଦ୍ରକୁ ହାତ ବଢ଼ାଇ କୃତକାର୍ଯ୍ୟ ହୋଇଛନ୍ତି। ଶ୍ରୋତା ବନ୍ଧୁ, ଗୋଦାବରୀଶ ମିଶ୍ରଙ୍କର ଏକ ଚମତ୍କାର ପ୍ରବନ୍ଧ ବାମନର ହାତ ଓ ଆକାଶର ଚନ୍ଦ୍ର। ବିଲାତରେ କୌଣସି ପିଲା ଅର୍ଥାଭାବ ଯୋଗେ ଚା ନ ପାଇପାରି ଗରମ ପାଣି ପିଇ ଶୀତ ନିବାରଣ କରୁଥିଲା, ପରେ ସେ ପ୍ରଧାନମନ୍ତ୍ରୀ ହେଲା। ଆମେରିକା ଯୁକ୍ତରାଷ୍ଟ୍ରରେ ଗୋଟିଏ ଗରିବ ପିଲା ଘରେ ଆଲୁଅ ଜାଳିବାକୁ ପଇସା ନ ପାଇବାରୁ ସଡ଼କ ଆଲୁଅରେ ବସି ପାଠ ପଢ଼ୁଥିଲା। ସେଦିନେ ଯୁକ୍ତରାଜ୍ୟର ସଭାପତି ଆସନରେ ବସିଲା। ସେହି ଯୁକ୍ତରାଜ୍ୟରେ ଜଣେ ସଭାପତିଙ୍କର ଉନ୍ନତି ଘଟିଥିଲା ପତ୍ରକୁଡ଼ିଆରୁ ରାଜପ୍ରାସାଦକୁ। ବଙ୍ଗପ୍ରଦେଶକୁ ଜଣେ ଗୋରା ଲାଟ ଆସିଥିଲେ, ଯିଏକି ଦିନେ କୁଲି ବ୍ୟବସାୟରେ ଜୀବିକା ଉପାର୍ଜନ କରୁଥିଲେ। ପ୍ରଥମ ମହାସମରର ବିରାଟ ମନ୍ଥନ ମଧ୍ୟରୁ ଚେକୋସ୍ଲୋଭାକିଆ ରାଜ୍ୟ ପ୍ରତିଷ୍ଠା କରିଥିଲେ ଯେଉଁ ସାମରିକ ବ୍ୟକ୍ତି, ସେ ଥିଲେ ଜଣେ ସାମାନ୍ୟ କଚୁଆନର ପୁଅ। ଇଟାଲୀର ସେଦିନର ଭାଗ୍ୟ ବିଧାତା ମୁସୋଲିନ ସେହିପରି ଦରିଦ୍ର କମାର ଘରେ ଜନ୍ମ ହୋଇଥିଲେ। ପୃଥିବୀ ବିଖ୍ୟାତ ହିଟଲର ଇଟାଭାଟିରେ କାମ କରି ପିଲାଦିନେ ପେଟ ପୋଷୁଥିଲେ। ରୁଷିଆର କର୍ଣ୍ଣଧାର ଷ୍ଟାଲିନ ମୋଚି ପିଲା ଥିଲେ। ଆମ ଭାରତରେ ମଧ୍ୟ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ଜନ୍ମ ସାମାନ୍ୟ ପୂଜାରୀ ଘରେ। ଏମାନେ ଯେ ବାମନ ହୋଇ ଜନ୍ମିଥିଲେ ତାହା କିଏ ଅସ୍ୱୀକାର କରିବ? କୋଟି କୋଟି ବାମନ ପୃଥିବୀକୁ ଆସି ବଣର ମାଳତୀ ପରି ବଣରେ ଫୁଟି ଝଡ଼ୁଛନ୍ତି, ତାଙ୍କ କଥା କେହି ଜାଣୁନାହାନ୍ତି। କିନ୍ତୁ ସେମାନଙ୍କ ଭିତରୁ ଯେ ଚନ୍ଦ୍ରକୁ ହାତ ବଢ଼ାଇ ଧରିପାରୁଛି, ସେ ବଡ଼ ହେଉଛି ଓ ଉଚ୍ଚତାରେ ଲକ୍ଷ ଲକ୍ଷ ଡେଙ୍ଗା ଲୋକଙ୍କୁ ଟପି ଯାଉଛି। କୋଟି କୋଟି ବାମନ ଆକାଶରେ ଉଜ୍ଜଳ ଚନ୍ଦ୍ରମଣ୍ଡଳକୁ ଦେଖି ଲୋଭ ସମ୍ବରଣ କରିନପାରି ହାତ ବଢ଼ାଉଛନ୍ତି, ମାତ୍ର ଧରିନପାରି ହାସ୍ୟାସ୍ପଦ ହେଉଛନ୍ତି। ଆମ ମଧ୍ୟ ଓଡ଼ିଆ ବିଦ୍ୟାଳୟର ଦ୍ୱିତୀୟ ଶିକ୍ଷକ ମାଧବ ମିଶ୍ର ଥରେ ମୋତେ କହିଥିଲେ, ଏଣ୍ଟ୍ରାନ୍ସ ଖଣ୍ଡକ ପାସ୍ କରିଗଲେ ମଣିଷରେ ଗଣା ହୁଅନ୍ତୁ, ମାତ୍ର ତୋ ପକ୍ଷରେ ଏତ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବାର ନ୍ୟାୟ କ'ଣ ପଡ଼ିଛି? ବହିପତ୍ର କିଣିବୁ, ଖୋରାକ ଧରିବୁ, ପ୍ରବାସରେ ଯାଇ ରହିବୁ, ଏସବୁ କରିପାରିଲେ ସିନା ହେବ? ଏ 60 ପାଉଟି ଘିଅ ହେବ ନା ରାଧା ନାଚିବେ? ବର୍ତ୍ତମାନ ମାଟ୍ରିକୁଲେସନ ପରୀକ୍ଷାର ନାମ ସେ ସମୟରେ ଏଣ୍ଟ୍ରାନ୍ସ ଥିଲା। ମୋ ପୂର୍ବରୁ ବାଣପୁରର 60,000 ଲୋକଙ୍କ ମଧ୍ୟରୁ କେବଳ ଜଣେ ଏଣ୍ଟ୍ରାନ୍ସ ପାସ୍ କରିଥିଲେ। ଏଣ୍ଟ୍ରାନ୍ସ ପାସ୍ କଲେ ଯେ ମନୁଷ୍ୟରେ ଗଣା ହୁଅନ୍ତି ତାଙ୍କୁ ଦେଖିଲେ ଜଣା ହେଉଥିଲା। ତାଙ୍କ ଦ୍ୱାରରେ ଶହଶହ ଲୋକ ରୁଣ୍ଡ ହୁଅନ୍ତି, 10-50 ସର୍ବରାକାର ତାଙ୍କ ପାଖରେ ଯାଇ ଜୁଟନ୍ତି, ତାଙ୍କ ମୁହଁରୁ ପଦେ କଥା ଶୁଣିବାକୁ ଲୋକ ଚାହିଁ ରହିଥାନ୍ତି। ସେ ଖୋର୍ଦ୍ଧା କଚେରୀରେ କିରାନୀ କାମରେ ରହିଥିଲେ, ତାଙ୍କ ପଛକୁ ମୁଁ ମଧ୍ୟ ଆଉ ଜଣେ ବାହାରିବି ବୋଲି ମୋର ପୁରୀରେ ପଢ଼ିବା ବେଳୁ ଅନେକ ଧରିନେଲେ। ସେଥିପାଇଁ ମୁଁ ଛୁଟିରେ ଘରକୁ ଗଲେ ବରାବର ଶୁଣେ, ଟିକେ ଦୟା ରଖିଥିବ ଟି? କିନ୍ତୁ ଦୟା ରଖିବା ଅବସ୍ଥାକୁ ଯିବା ପୂର୍ବରୁ ମୋତେ ପ୍ରଥମେ ଚନ୍ଦ୍ରକୁ ହାତ ବଢ଼ାଇବାକୁ ପଡ଼ିଲା, ଅଥଚ ମୁଁ ଦେଖିଲି ଯେ ମୋର ହାତ ପାଉନାହିଁ। ସୁତରାଂ ମାସ ମାସ ଧରି ନୈରାଶ୍ୟ ବହ୍ନିରେ ମୋତେ ଜଳିବାକୁ ହେଲା। ଶେଷରେ ଅତି ଆକସ୍ମିକ ଭାବରେ ଦିନେ ଆକାଶ କୟାଁ ଓ ଚିଲିକା ମାଛର ସଂଯୋଗ ଘଟିଲା। ମୁଁ ପୁରୀରେ ନାମ ଲେଖାଇବାକୁ ଗଲି। ମୁଁ ନୀତି ଅସ୍ଥାୟୀ ମାଇନର ସ୍କୁଲରେ ଯାଇ ବସେ। ଦିନେ ଖୋର୍ଦ୍ଧାର ତହସିଲଦାର ସ୍କୁଲ ପରିଦର୍ଶନରେ ଗଲେ। ମୁଁ ଉଚ୍ଚ ବିଦ୍ୟାଳୟକୁ ପଢ଼ିବାକୁ ନ ଯାଇ ସେଠାରେ କାହିଁକି ଘୁଷୁରୁଛି, ସେ ପଚାରିଲେ। ଶିକ୍ଷକଙ୍କ ଠାରୁ ଉତ୍ତର ପାଇବା ପରେ ସେ ଟିକେ ଭାବି କହିଲେ, ଆଚ୍ଛା ମୁଁ ତାର ବ୍ୟବସ୍ଥା କରିବି। ଯଥା ସମୟରେ ସେ ଗୋଟେ ବ୍ୟବସ୍ଥା ମଧ୍ୟ କଲେ। ରାମକୃଷ୍ଣ ବୋଷଙ୍କ ନିକଟକୁ ପୁରୀକୁ ମୋ ହାତରେ ଖଣ୍ଡିଏ ଚିଠି ଦେଲେ। ରାମକୃଷ୍ଣ ବୋଷ କଟକର ସେ ଯୁଗର ଖ୍ୟାତନାମା ଓକିଲ ହରିବଲ୍ଲଭ ବୋଷଙ୍କ ପୁତୁରା। ସେ ଶଶୀ ନିକେତନରେ ରହୁଥିଲେ। ଦରିଦ୍ର କୁଟୀରର ବଡ଼ ନିଧି ହେଉଛି ପିଲା। ବୟସରେ ମୋ ଠାରୁ 10 ବର୍ଷ ସାନ ମୋର ଗୋଟିଏ ଭଉଣୀ ଥିଲା। ସମାଜରେ ପୁଅ ଓ ଝିଅ ଉଭୟଙ୍କର ଆବଶ୍ୟକତା ସମାନ ଥିଲେ ସୁଦ୍ଧା ପୁଅମାନେ ଝିଅଙ୍କ ତୁଳନାରେ ଅଧିକ ଆଦର ପାଆନ୍ତି। ବର୍ତ୍ତମାନ ନାରୀ ଜାତି ନିଜ ଦାବି ପ୍ରତିଷ୍ଠିତ କରିବାକୁ ଆସୁଛି, ତାର ଫଳାଫଳ ଯଥା ସମୟରେ ଜଣାଯିବ। କିନ୍ତୁ ବିଧାତା ନାରୀ ମୁଣ୍ଡରେ ଯେଉଁ କଠୋର କର୍ତ୍ତବ୍ୟ ଲଦିଛି, ତାକୁ ବହନ କରି ସେ ଖୁବ୍ ଉଚ୍ଚକୁ ଉଠିପାରିବ, ସେ ବାଟ ଏବେ ପ୍ରାଞ୍ଜଳ ଦିଶି ନାହିଁ। ସେହି କର୍ତ୍ତବ୍ୟ ପାଳନ ହିଁ ନାରୀ ପକ୍ଷରେ ଗର୍ବର ହେତୁ। ତାରି ଯୋଗେ ନାରୀର ମହତ୍ଵ ବଢ଼ିଛି। ନାରୀ ଜାତିର ମହିଳାଶୀ ପ୍ରତିନିଧି ରୂପେ ଦୁର୍ଗା ଲକ୍ଷ୍ମୀ ସରସ୍ୱତୀ ପୂଜା ପାଉଛନ୍ତି। ଶକ୍ତି ସୃଷ୍ଟି ସର୍ଜନା କରୁଛି। ପରିବାର ମଧ୍ୟରେ ଜୀବିକା ଅର୍ଜନ ଭାର ପଡ଼ିଛି ପୁରୁଷ କାନ୍ଧରେ। ଗ୍ରୀନଲାଣ୍ଡ ସ୍ୱିଜରଲାଣ୍ଡ ପ୍ରଭୃତି କେତେକ ସ୍ଥାନରେ ନାରୀମାନେ ପୁରୁଷଙ୍କୁ ଘରେ ରଖାଇ ନିଜେ ବାହାରର ସକଳ କାର୍ଯ୍ୟ ନିର୍ବାହ କରନ୍ତି, ଏପରିକି ଜୀବିକା ଅର୍ଜନ ମଧ୍ୟ କରି ଆଣନ୍ତି। ପୁରୁଷମାନେ ଘର ଧନ୍ଦା ବୁଝନ୍ତି, ସନ୍ତାନର ଲାଳନ ପାଳନର ଭାର ମୁଣ୍ଡାନ୍ତି। ବର୍ମା ଦେଶରେ ନାରୀ ପୁରୁଷ ଅପେକ୍ଷା ପ୍ରବଳ, ତଥାପି ମାନବ ସମାଜରେ ସଚରାଚର କୁଟୁମ୍ବ ପୋଷିବା କାମ ପୁରୁଷର, ନାରୀର ନୁହେଁ। ସେହି କାରଣରୁ ବିବାହିତ ପୁଅର ନାମ ଭର୍ତ୍ତା ଓ ବିବାହିତ ଝିଅ ହେଉଛି ଭାର୍ଯ୍ୟା। କେବଳ ସେତିକି ନୁହେଁ, ହିନ୍ଦୁ ସମାଜରେ ପୁଅ ପିଣ୍ଡ ଦେବାକୁ ଅହବିବେଚିତ ହେଉଥିବା ଯୋଗେ ଝିଅଠାରୁ ତାର ଆଦର ଅଧିକ, କିନ୍ତୁ ପ୍ରାୟ ସବୁ ସମାଜରେ ଝିଅ ଅଳ୍ପାଧିକ ପରିମାଣରେ ଏକ ସମସ୍ୟା। ବେଶୀ ଝିଅ ଜନ୍ମ ହେଲେ କେହି କେହି ତାକୁ ଅଭିଶାପ ମଣନ୍ତି, କାରଣ ଉପଯୁକ୍ତ ପାତ୍ର ସହିତ ବିବାହ କରାଇବା କ୍ୱଚିତ ସମ୍ଭବପର ହୁଏ। ପୁଅମାନଙ୍କୁ ଅବିବାହିତ ଅବସ୍ଥାରେ ଯେତେ ବୟସ ପର୍ଯ୍ୟନ୍ତ ରଖି ହୁଏ, ଝିଅମାନଙ୍କୁ ରଖି ହୁଏ ନାହିଁ। ନାରୀର ସତୀତ୍ୱ ଉପରେ ସମାଜ ତୀବ୍ର ଦୃଷ୍ଟି ଦେଇଥାଏ। ଝିଅର ଆଚରଣ ଯୋଗେ ଅନେକ ବାପମା ସମାଜରେ ଲାଞ୍ଛନା ଭୋଗିବା ଦେଖାଯାଏ। ପୁଅର ଯେଉଁ ଦୋଷ ପୌରୁଷ ଭାବେ ବିବେଚିତ ହୁଏ, ଝିଅ ପକ୍ଷେ ତା ମାରାତ୍ମକ ସ୍ଖଳନ। ଝିଅକୁ ଘରେ ନ ରଖି ବିବାହ କରାଇଦେବା ନିମନ୍ତେ ବାପା ମା ଯେ ବ୍ୟାକୁଳ ହୁଅନ୍ତି, ବରପାତ୍ରମାନେ ସେଥିରୁ ଲାଭ ଉଠାଇବାକୁ ବସନ୍ତି। ତହିଁରୁ କନ୍ୟା ଶୁଳ୍କର ଉତ୍ପତ୍ତି। ପିତା କନ୍ୟା ଶୁଳ୍କ ଦେବାକୁ ଅକ୍ଷମ ଥିବା ଦେଖି କେତେ କନ୍ୟା ଆତ୍ମହତ୍ୟା ନ କରନ୍ତି ସତେ? ଆଜିକାଲି ଝିଅମାନେ ଅବିବାହିତ ରହିବାକୁ ଇଚ୍ଛା କରୁଥିବା ଦେଖାଯାଉଛି। ବିବାହର ବୟସ ଆଇନରେ ବଢ଼ାଇ ଦିଆଯାଇଥିବା ଯୋଗେ ତାହା ସମ୍ଭବପର ହେଉଛି। ପୁରୁଷ ସହିତ ନାରୀର ସମ୍ପର୍କ ନିୟନ୍ତ୍ରଣ କରିବା ଗୋଟେ ବଡ଼ ସାମାଜିକ ସମସ୍ୟା। ପାରିବାରିକ ଜୀବନ ଯଥାର୍ଥ ଆଦର୍ଶ କି ନା, ବର୍ତ୍ତମାନ କ୍ରମେ ସନ୍ଦେହର ବିଷୟ ହୋଇପଡ଼ିଛି। ପୁରୁଷଙ୍କ ପରି ନାରୀମାନେ ରାଜନୀତି କ୍ଷେତ୍ରରେ ବଡ଼ ବଡ଼ ପୀଠରେ ବସିବାକୁ ଆରମ୍ଭ କଲେଣି, ତଥାପି ଝିଅ ଅପେକ୍ଷା ପୁଅର ଆଦର ରହିଛି। ଘରେ କୋଳକୁ ଝିଅଟି ରହୁଥିଲେ ମଧ୍ୟ ମୋର ପୁରୀ ଯିବା ଦିନ ବୋଉ ବହୁତ କାନ୍ଦିଲା, ମୋ ବୁଢ଼ୀମା ଅନ୍ଧୁଣୀ ନାତୁଣୀ ତାଙ୍କ ପକ୍ଷେ ଅନ୍ଧର ଲଉଡ଼ି ଥିଲା, ମୁଁ ନଥିଲି, ତଥାପି ସେ ମୋତେ କୁଣ୍ଢାଇ ଧରି ଆଖିରୁ ଝର ଝର ଲୁହ ଗଡ଼ାଇଲେ। ବହୁ ବନ୍ଧନ ଗୋଟି ଗୋଟି ଛିଣ୍ଡାଇ ଲେଉଟ ଚକୁଳି ଖାଇ ମୁଁ ପିତାଙ୍କ ସଙ୍ଗେ ଘରୁ ଗୋଡ଼ କାଢ଼ିଲି। ଏଥର ପୁରୀ ପର୍ଯ୍ୟନ୍ତ ରେଳରେ ଗଲି। ରାମକୃଷ୍ଣ ବୋଷ ଚିଠି ପଢ଼ି ମୋ ହାତରେ 5 ଟଙ୍କା ଦେଇ କହିଲେ, ଏତକ ନିଅ, ଆଉ ଆସିବ ନାହିଁ। ସେ ଜଣେ ଧର୍ମ ଭୀରୁ ଲୋକ ଥିଲେ। ବିଏ ପାସ୍ କରି ଅର୍ଥ ଉପାର୍ଜନ ପନ୍ଥା ଛାଡ଼ି ଜଗନ୍ନାଥ ଧାମରେ ଆଶ୍ରୟ କରିଥାନ୍ତି। ସେ ବେକରେ ବଡ଼ ବଡ଼ ତୁଳସୀ କଣ୍ଠିମାଳ ପିନ୍ଧିଥିଲେ, ଆମିଷ ଖାଉନଥିଲେ, କୀର୍ତ୍ତନରେ କାଳ କଟାଉଥିଲେ। ସେତେବେଳକୁ ତାଙ୍କର ସମ୍ଭବତଃ 32-33 ବର୍ଷ ବୟସ। ଯୌବନର ମଧ୍ୟାହ୍ନରେ ଇତି ସଂଯମରେ ରହିବା ଲୋକ ବିରଳ। ଦିନେ ପୁରୀ ରାଜା ମୁକୁନ୍ଦ ଦେବ ୱାରେଣ୍ଟରେ ଧରା ହୋଇ ସୁଆରୀରେ ବସି କଚେରୀକୁ ଯାଉଥିଲେ। ସେ ଦୃଶ୍ୟ ଦେଖିବା ସକାଶେ ବାଟ ଯାକ ଲୋକାରଣ୍ୟ। ସୁଆରୀ ଶଶିନିକେତନ ଆଗରେ ଯିବାବେଳେ ରାମକୃଷ୍ଣ ବାବୁ ଧାଇଁ ଆସି ସଡ଼କର ଲାଲ ଧୂଳି ଉପରେ ଲମ୍ ହୋଇ ଶୋଇ ଦଣ୍ଡ ପ୍ରଣାମ କରିଗଲେ। ମୁଁ ପୁରୀ ଜିଲ୍ଲା ସ୍କୁଲରେ 5ମ ଶ୍ରେଣୀରେ ନାମ ଲେଖାଇଲି। ସେହି ଶ୍ରେଣୀର ନାମ ଆଜିକାଲି 7ମ ହୋଇଛି। ବର୍ତ୍ତମାନ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ସବୁ ନିଶୁଣିରେ ଚଢ଼ିବା କ୍ରମରେ ତଳୁ ଉପରକୁ ଗଣାଯାଉଛି। ସେ ସମୟରେ ଉପରୁ ତଳ ଆଡ଼କୁ ଗଣାଯାଉଥିଲା। ମୁଁ ବିଦ୍ୟାଳୟରେ ପ୍ରବେଶ କଲି ଦୁର୍ଗାପୂଜା ଛୁଟିର କିଛି ଦିନ ପୂର୍ବରୁ। ସେ ବର୍ଷର ବାକି କେତେ ମାସ ଓ ଚତୁର୍ଥ ଶ୍ରେଣୀର ପୁରା ବର୍ଷକ ପିତାଙ୍କୁ ଜମି ବିକି ମୋର ପଢ଼ା ଖର୍ଚ୍ଚ ଚଳାଇବାକୁ ପଡ଼ିଲା। ରାମକୃଷ୍ଣ ବୋଷଙ୍କ ପାଖକୁ ଆଉ ଥରେ ଯିବାକୁ ମୋର ତ ସାହସ ନଥିଲା, ଇଚ୍ଛା ମଧ୍ୟ ହେଲା ନାହିଁ। ମୁଁ ପ୍ରଥମେ ତାଙ୍କ ପାଖକୁ ଯେଉଁଦିନ ଯାଇଥିଲି, ତାଙ୍କ ଘରୁ ଜଣେ ବାବୁ ବାହାରି ମୋତେ କହିଲେ, କ'ଣ ରୋଷେଇବାସ କର, ଆମର ପୂଜାରୀ ଅଛି। ଯେତେ ଦରିଦ୍ର ହେଲେ ସୁଦ୍ଧା ମୁଁ ବାପା ମାଙ୍କର ଗେହ୍ଲା ପୁଅ। ସେତେବେଳେ ପୂଜାରୀ ଆଖ୍ୟା ପାଇବାକୁ ମୁଁ ପ୍ରସ୍ତୁତ ନଥିଲି, କିନ୍ତୁ ପରେ ବାପା ମାଙ୍କ ମୃତ୍ୟୁ ଉତ୍ତାରେ କଲେଜରେ ପଢ଼ିଲା ବେଳେ ମୋତେ ଅନେକ କାଳ ପ୍ରାୟ ପୂଜାରୀ ଭାବରେ ପଢ଼ା ଖର୍ଚ୍ଚ ଉଠାଇବାକୁ ହେଲା। ରାମକୃଷ୍ଣ ବାବୁଙ୍କ ଘରେ ମୋତେ ଯେ ପୂଜାରୀ ମନେ କଲେ, ତାହା ମୋତେ ଯେତେ ବିସୁଖ ଲାଗୁ ତା ପାଇଁ କାରଣ ଥିଲା। ଆଜିକାଲି ନିତାନ୍ତ ମଫସଲ ଛଡ଼ା କୌଣସିଠାରେ ପୁରୁଷ ପିଲାଙ୍କର ମୁଣ୍ଡରେ ପେଣ୍ଡା ବାଳ ଦେଖାଯାଏ ନାହିଁ। ସେ ସମୟରେ ପଲ୍ଲୀର ପୁରୁଷମାନେ ଆବାଳ ବୃଦ୍ଧ ପ୍ରାୟ ସମସ୍ତେ ପେଣ୍ଡା ବାଳ ରଖୁଥିଲେ। କେବଳ ସହରରେ ପିଲାମାନଙ୍କ ମଧ୍ୟରେ ତାର ପ୍ରଚଳନ ନଥିଲା। ମୋ ମୁଣ୍ଡରେ ପେଣ୍ଡାଏ ବାଳତ ଥିଲା। ତା ଛଡ଼ା ଦୁଇ କାନରେ ଦୁଇପଟେ ପେଟୁଆ ନୋଳି ମଧ୍ୟ ଝୁଲୁଥିଲା। ତାହା ଦେଖି ଅନେକ ମୋତେ ନାଟୁଆ ପିଲା କହି ଚିଡ଼ାଉଥିଲେ। ପୂଜାରୀ ହେବା ତାଠାରୁ ଅଧିକ ସ୍ପୃହଣୀୟ। ବର୍ତ୍ତମାନ ବୁଝୁଛି ପୂଜାରୀ ଡାକରେ ମୋର ବିଚଳିତ ହେବାର କାରଣ ନଥିଲା। ଅନେକ ବର୍ଷ ପରେ ମୁଁ ବିହାର ଓଡ଼ିଶା ବ୍ୟବସ୍ଥା ପରିଷଦର ସଦସ୍ୟ ଥିଲାବେଳେ କଲିକତାର ଜଣେ ବାରିଷ୍ଟର ବନ୍ଧୁଙ୍କ ଘରେ ଅତିଥି ହୋଇଥିଲି। ତାଙ୍କ ପାଞ୍ଚ ବର୍ଷର ପୁଅ ଗାଧୋଇ ଫେରିଲା ବେଳେ ମୋତେ ଦେଖି ପଚାରିଲା, ତମେ କ'ଣ ରୋଷେୟା ପୂଜାରୀ? 22 ବର୍ଷ ତଳର ବିସ୍ମୃତ ଅନୁଭୂତି ସଙ୍ଗେ ସଙ୍ଗେ ଚାଉଁକି ନା ମୋ ମନରେ ଆସି ପଡ଼ିଗଲା। ପିଲାକୁ ଗୋଟିଏ ନାସ୍ତି ଉତ୍ତର ନ ଦେବା ନିମନ୍ତେ ମୁଁ ହସି ହସି ହଁ ଭରିଲି। ମାତ୍ର ସେତିକିରେ ସନ୍ତୁଷ୍ଟ ନ ହୋଇ ପୁଣି ପଚାରିଲା, ପୂଜାରୀ ତ ତେବେ ଏତେ ଗୋରା କାହିଁକି? ମୋ ବୁଦ୍ଧିକୁ ଆଉ ଉତ୍ତର ଦିଶିଲା ନାହିଁ। ପିତାଙ୍କ ପୈତୃକ ଜମି ବିକ୍ରି ଉପରେ ନିର୍ଭର କରି ମୁଁ ପଢ଼ିଲି, କିନ୍ତୁ ତାଙ୍କର ବେଶୀ ଜମି ନଥିଲା। ଏକରକ ଉପରେ ବିକ୍ରି ସରିଗଲା ପରେ ଆଉ ବାକି ରହିଲା ପ୍ରାୟ 1.5 ଏକର। ଏବେ ସବୁ ଜିନିଷ ପରି ଜମିବାଡ଼ି ଦାମ ବଢ଼ିଛି। ସେତେବେଳେ ଏକରରୁ ବେଶୀ ଜମି ବିକ୍ରିରୁ ମିଳିଲା ପ୍ରାୟ 60 ଟଙ୍କା। ସୁତରାଂ ମୋତେ ଖର୍ଚ୍ଚ କମାଇ ଚଳିବାକୁ ପଡ଼ିଲା। ସେତେବେଳେ ମୁଁ ଅନେକ ପଇସା ଅଭାବରେ ଉପବାସ ରହିଛି। ଛାତ୍ରାବାସର କୋଠ ରୋଷେଇ ପାଣ୍ଠିକୁ ଟଙ୍କା ନିର୍ଦ୍ଦିଷ୍ଟ ଦିନ ନ ଦେଲେ ଚାଉଳ ପଡ଼ିବା ବନ୍ଦ ହୋଇଯାଏ। ମୋ ପାଇଁ ଚାଉଳ ପଡ଼ିବା ବନ୍ଦ ହେବା ଆଦେଶ ମିଳିବା ପୂର୍ବରୁ ମୁଁ ଅବସ୍ଥା ବୁଝି ଅନ୍ୟତ୍ର ଖାଇବି ବୋଲି କହି ଚାଲିଯାଏ। ସେପରି ଘଟଣାରେ ମୁଁ ଯେଉଁଠାରେ ଖାଏ ତାହା ସମୁଦ୍ର କୂଳ, ଯାହା ଖାଏ ତାହା ପବନ। ଥରେ ଏମିତି ପବନ ଖାଇ ପୁରା 2 ଦିନ ରହିଗଲି। ମାସିକ 4 ଟଙ୍କାରେ ମୋର ଯାବତୀୟ ଖର୍ଚ୍ଚ ଚଳୁଥିଲା। କେବଳ ଖାଇବା ଖର୍ଚ୍ଚ ମାସକୁ ହାରାହାରି 3 ଟଙ୍କା ଚାରଣା ପଡୁଥିଲା। ମୋତେ ସ୍କୁଲରେ ବେତନ ଦେବାକୁ ପଡୁନଥିଲା। ଚାଉଳ ଟଙ୍କାରେ ମିଳୁଥିଲା କଟକି 16 ରୁ 17 ସେର। ମୁଁ ବଡ଼ଦାଣ୍ଡକୁ ବା ବଡ଼ଦେଉଳକୁ ବେଶୀ ଯାଏ ନାହିଁ। ସୁସଜ୍ଜିତ ହୋଇ ରହିଥିବା ଗୁଡ଼ିଆ ଦୋକାନ ଦେଖିଲେ ମୋ ପାଟି ଟାକୁଟାକୁ ହୁଏ, ଅଥଚ ଅଣ୍ଟାରେ ପଇସା ନଥାଏ। ଥରେ ଗୋଟିଏ ପଇସା ଧରି ସିଂହଦ୍ୱାର ପାଖେ ଥିବା ଗୁଡ଼ିଆ ଦୋକାନକୁ ଯାଇ କୌଣସି ଏକ ଜିନିଷ ଦେଖାଇ ସାରି ପଇସାଟି ବଢ଼ାଇଦେଲି। ଦୋକାନୀ ମୋ ହାତରେ ସେଥିରୁ ଗୋଟିଏ ପକାଇ ଦେଇ ଅନ୍ୟ ଗ୍ରାହକଙ୍କ ଆଡ଼କୁ ମୁହଁ ବୁଲାଇବାକୁ ବସିଥିବା ବେଳେ ମୁଁ ପଚାରିଲି, ମିଠା ଲାଗିବ ତ? ଦୋକାନୀ ରାମକୃଷ୍ଣ କିଛି ନ କହି ମୋତେ କଟମଟ କରି ଚାହିଁଲା। ମୁଁ ଭୟରେ ହାତ ଘୁଞ୍ଚାଇ ଆଣୁ ଆଣୁ ଏକ କରେଇରେ କରଚୁଲି ବୁଡ଼ାଇ ସେହି ଜିନିଷ ଉପରେ 4-6 ଟୋପା ମହୁ ପରି ଅଠାଳିଆ ଜିନିଷ ସେ ପକାଇଦେଲା। କେତେଦିନ ପରେ ମୁଁ ବୁଝିଛି ଯେ ମୋ କିଣା ଜିନିଷର ନାମ ପୁରୀ ଓ ଦୋକାନୀ ଅନୁଗ୍ରହରେ ଦେଇଥିବା ପଦାର୍ଥ ରସଗୋଲାର ଗୋଲାଂଶ ଜହିଁରେ ଭାସେ ସେହି ରସ। 15 ମାସ ପର୍ଯ୍ୟନ୍ତ ମୁଁ କଷ୍ଟେ ମଷ୍ଟେ କଟାଇଲି। ଆମ ଗ୍ରାମ ପାଖର ଦୀନବନ୍ଧୁ ନରେନ୍ଦ୍ର ସିଂହ ସେ ବର୍ଷ ପ୍ରବେଶିକା ପରୀକ୍ଷାକୁ ଯିବା ନିମନ୍ତେ ପ୍ରସ୍ତୁତ ହେଉଥିଲେ। ସେ ମୋତେ ଦୟାପରବଶ ହୋଇ କହିଲେ, ତୁମେ ଉପର ଶ୍ରେଣୀକୁ ଉଠିବ, ମୁଁ ମାସିକ 20 ଟଙ୍କା ବୃତ୍ତି ପାଇ କଟକରେ ଯାଇ ପଢ଼ିବି। ମୋର ମାସକୁ 15 ଖର୍ଚ୍ଚ କଲେ ବାକି 5 ଟଙ୍କା ତୁମର, ଚିନ୍ତା କାହିଁକି କରୁଛ? ସେତେବେଳେ ପ୍ରବେଶିକା ଫଳ ଉପରେ ସମଗ୍ର ବଙ୍ଗ ବିହାର ଓ ଓଡ଼ିଶାରେ 10 ଜଣ ପରୀକ୍ଷାର୍ଥୀ ମାସିକ 20 ଟଙ୍କା ଲେଖାଏଁ ବୃତ୍ତି ପାଉଥିଲେ। ସେଥିରୁ 5 ଟଙ୍କା ପାଇବା ଆଶା ମୋର ବୃଥା ହୋଇଗଲା। ନରେନ୍ଦ୍ର ସିଂହ 4 ବର୍ଷ ଫେଲ୍ ହୋଇ ମୋ ସହିତ 1906 ମସିହାରେ ପ୍ରବେଶିକା ପାସ୍ କଲେ। ମୁଁ ପାସ୍ କଲି 2ୟ ଶ୍ରେଣୀରେ, ସେ କଲେ 3ୟ ଶ୍ରେଣୀରେ। ମୁଁ ସମସ୍ତ ଦୁଃଖ କଷ୍ଟ ସହି ଅଭାବ ଅନଟନ ମଧ୍ୟରେ ମାଟି କାମୁଡ଼ି ପଡ଼ି ରହିଲି। କାରଣ ମୁଁ ବାମନ ହେଲେ ସୁଦ୍ଧା ଚନ୍ଦ୍ରକୁ ହାତ ବଢ଼ାଇଥିଲି। ଚନ୍ଦ୍ର ଆଖିକି ଦାଉ ଦାଉ ଦିଶୁଥିଲା, କିନ୍ତୁ ତାହା ଯେ ଏତେ ଦୂରରେ ଥିଲା ମୁଁ ବୁଝିବି କିପରି? କେତେ ଶିଶୁ ମା କାଖରେ ବସି ଆକାଶକୁ ଚାହିଁ ଚନ୍ଦ୍ରକୁ ହାତ ବଢ଼ାନ୍ତି? କେତେ ମା ପିଲାକୁ ସାନ୍ତ୍ୱନା ଦେବା ନିମନ୍ତେ କହନ୍ତି, ଆ ଜହ୍ନବାମୁ ସ୍ୱର୍ଗ ଶଶି ମୋ କାନୁ ହାତରେ ପଡ଼ରେ ଖସି। ସେଇ ଗୀତ ପଦକ ମୋ କାନରେ ବରାବର ପଡ଼ୁଥାଏ। ଶିଶୁ ଗୀତ ଏକ ମୃଗତୃଷ୍ଣା କହିଲେ ଚଳେ। ହଜାର କି 999 ତା ପଛରେ ଧାଇଁ ଧାଇଁ ନିରାଶ ହୁଅନ୍ତି। ଜଣେ ବା କଦାଚିତ ତାକୁ ଛୁଇଁ ପାରେ, କିନ୍ତୁ ଦୌଡ଼ ପ୍ରତିଯୋଗିତାରେ ଧାଇଁଲା ପରି ତା ପଛରେ ନ ଧାଇଁ କିଏ? ମୁଁ ବାଦ ଗଲି ନାହିଁ, 999ଙ୍କ ଭିତରେ ଜଣେ ହୋଇ ଧାଇଁବାର ଲାଗିଲି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ବାମନର ହାତ ଓ ଆକାଶର ଚନ୍ଦ୍ର। ଲେଖକ ପଣ୍ଡିତ ଗୋଦାବରୀଶ ମିଶ୍ର। ପଣ୍ଡିତ ଗୋଦାବରୀଶ ମିଶ୍ର ଥିଲେ ସତ୍ୟବାଦୀ ଗୋଷ୍ଠୀର ଅନ୍ୟତମ ବଳିଷ୍ଠ ସାରସ୍ୱତ ସାଧକ। ବିଭିନ୍ନ ପ୍ରତିକୂଳ ପରିବେଶରେ ସେ ନିଜର ସ୍ୱାଭିମାନ ବଜାୟ ରଖିପାରିଥିଲେ। ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ କରି ସେ ଉଚ୍ଚତର ଡିଗ୍ରୀ ଲାଭ କରିଥିଲେ ହେଁ ଲୋଭନୀୟ ସରକାରୀ ଚାକିରି ପ୍ରତ୍ୟାଖ୍ୟାନ କରି ଗୋପବନ୍ଧୁଙ୍କ ପରାମର୍ଶରେ ସତ୍ୟବାଦୀ ବନ ବିଦ୍ୟାଳୟରେ ଯୋଗ ଦେଇଥିଲେ। ଜଣେ ଆଦର୍ଶ ଶୃଙ୍ଖଳିତ ଓ ମେଧାବୀ ଶିକ୍ଷକ ରୂପେ ସେ ବହୁ ଖ୍ୟାତି ଅର୍ଜନ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ସିଂହଭୂମି ଯାଇ ଚକ୍ରଧରପୁର ଇଂରାଜୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ କ୍ରମେ 1921 ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ସହିତ ବିହାର ଓଡ଼ିଶା କାଉନସିଲର ସଭ୍ୟ ଭାବେ ଖ୍ରୀଷ୍ଟାବ୍ଦ 1924, 1927 ଓ 1930 ନିର୍ବାଚିତ ହୋଇଥିଲେ। ପାରଳାଖେମୁଣ୍ଡି ମହାରାଜାଙ୍କର ମନ୍ତ୍ରିମଣ୍ଡଳରେ ସେ 1941-44 ପର୍ଯ୍ୟନ୍ତ ଶିକ୍ଷା ଓ ଅର୍ଥ ବିଭାଗର ମନ୍ତ୍ରୀ ହୋଇଥିଲେ। ସେ ଥିଲେ ଏକାଧାରରେ ଜଣେ ସାହିତ୍ୟିକ, ସମାଜସେବୀ ଓ ଆଦର୍ଶ ରାଜନୈତିକ ନେତା। ଆଲେଖିକା କିଶଳୟ, କୁସୁମକଳିକା, କବିତା ଚୟନ, ଗୀତିଗୁଚ୍ଛ, ଗୀତାୟନ ଆଦି କବିତା ଗ୍ରନ୍ଥ, ପୁରୁଷୋତ୍ତମ ଦେବ, ମୁକୁନ୍ଦ ଦେବ ନାଟକ, ଅଭାଗିନୀ 1817, ଘଟାନ୍ତର ଓ ନିର୍ବାସିତ ଆଦି ଉପନ୍ୟାସ, ପଞ୍ଚବୀର ଏବଂ ପୁଆଣିଘର ଗଳ୍ପ ସଂକଳନ ତଥା ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ ଏହି ଶୀର୍ଷକରେ ଆତ୍ମଜୀବନୀ ତାଙ୍କର ସାରସ୍ୱତ ପ୍ରତିଭାର ଅମ୍ଳାନ ସ୍ୱାକ୍ଷର। ସେ ତାଙ୍କର ଆତ୍ମଜୀବନୀ ପାଇଁ 1962 ମରଣୋତ୍ତର ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ବାମନର ହାତ ଓ ଆକାଶର ଚନ୍ଦ୍ର ତାଙ୍କର ଆତ୍ମଜୀବନୀର ଗୋଟିଏ ଅଂଶ। ଏହି ଅଂଶରେ ସେ ତାଙ୍କର ଉଚ୍ଚ ବିଦ୍ୟାଳୟର ଶିକ୍ଷା ସମ୍ପର୍କରେ କେତେକ ରୋମାଞ୍ଚକର ଘଟଣାର ସୂଚନା ଦେବା ସଙ୍ଗେ ସଙ୍ଗେ ତତ୍କାଳୀନ ଶିକ୍ଷା ପଦ୍ଧତି ସମ୍ବନ୍ଧରେ ଆଲୋକପାତ କରିଛନ୍ତି। ପଣ୍ଡିତ ଗୋଦାବର୍ଷ ମିଶ୍ରଙ୍କର ବାମନର ହାତ ଓ ଆକାଶର ଚନ୍ଦ୍ର ନିଶ୍ଚିତ ଆପଣମାନଙ୍କୁ ଭଲ ଲାଗିଥିବ।